ଆଜି ଶୁଣିବା ବିଜୟ ମିଶ୍ରଙ୍କ ରଚିତ ଏକାଙ୍କିକା ଭାଲୁ ଉପଦ୍ରବର ଚତୁର୍ଥ ଭାଗ। ସୁରେଶ ଚୁପ୍। ଆମେ ଭାଲୁ ମାରଣ କଥା ଚିନ୍ତା କଲା ବେଳକୁ ସିଏ ଭାଲୁ ଜଣାଣ ଗାଉଛି, ଚୁପ୍ କର ଦେବକାନ୍ତ। ମୁଁ ଭାବୁଛି ଆମେ ଯେମିତି ପାଇଖାନା ଯିବାକୁ ଛଟପଟ ହେଉଛୁ, ସେ ସେମିତି ସେଠୁ ବାହାରିବାକୁ ବି ଛଟପଟ ହେଉଥିବ। ନିଶା କର ତାହେଲେ ଦେବକାନ୍ତ। ଯଦି ପାଇଖାନାର ପଛପଟ ଦରଜାଟା ଖୋଲି ଦିଆଯାଏ ଆଉ ଭାଲୁ ଜାଣିପାରେ ତା ରାସ୍ତା ସଫା ବୋଲି। ନିଶା କର ଆଇଡିଆ ମନ୍ଦ ନୁହେଁ, କିନ୍ତୁ ଭାଲୁକୁ ତ ଜ୍ୱର ଆସିବା ବେଳ ହେଲାଣି, ଏମିତି ଅବସ୍ଥାରେ ସେ ନିରାପଦ ଜାଗା ଛାଡ଼ି ଯିବ ବା କାହିଁକି। ମନମୋହନ ଯିବ, ନିଶ୍ଚୟ ଯିବ। ପାଇଖାନାରେ ରହି ସେ ନିଶ୍ଚୟ ବର୍ତ୍ତମାନ ଜାଣିପାରିବନି ତାର ମୁକ୍ତି ଦରକାର। ସୁରେଶ ଆଉ ମୁକ୍ତିର ଦରଜା ଖୋଲା ଦେଖିଲେ ତାର ଜରଫର ଛାଡ଼ି ପଳାଇବ ଦେବକାନ୍ତ। ସେଇଥିପାଇଁ କହୁଛି ଆସ୍ତେ କରି ପଛ ଦରଜାଟା ଖୋଲିଦେଲେ ସେ ଭଦ୍ର ଲୋକ ପରି ବାହାରିଯିବ। ନିଶାକର ସେ ଗ୍ୟାରେଣ୍ଟି ଆପଣ ଦେବେ ତ ଦେବକାନ୍ତ? କୋଉ ଗ୍ୟାରେଣ୍ଟି? ନିଶାକର ମାନେ କଥା କ'ଣ କି, ଖରା ବର୍ଷା ଖାଇ ଖାଇ ପଛ ଦରଜାର କବଜା ଗୁଡାକ କଳଙ୍କି ଧରିଯାଇଛି ତ, ଖୋଲିଲା ବେଳକୁ ଟିକେ କସରତ କରିବାକୁ ହେବ, କେଁ କଟର ଶବ୍ଦ ହେବ। ସେଇ ଶବ୍ଦରେ ବିରକ୍ତ ହୋଇ ଯଦି ଭାଲୁ ଖୋଲିବା ଲୋକକୁ ଆକ୍ରମଣ କରେ ଦେବକାନ୍ତ, ସେ ସମ୍ଭାବନାକୁ ଆଦୌ ଏଡ଼ାଇ ଦିଆଯାଇ ନପାରେ। ସୁରେଶ ବିଶେଷତଃ ଭାଲୁ ଯେ ଭୀଷଣ ବିରକ୍ତ କାଲି ତାର ବାରମ୍ବାର ଗର୍ଜନରୁ ଜଣାପଡୁଥିଲା। ମନମୋହନ କିନ୍ତୁ ଦରଜା ଖୋଲିବା ଛଡ଼ା ତ ଆଉ କୌଣସି ବାଟ ନାହିଁ। ନିଶାକର ହୁଇଲ୍ ବେଲ୍ ଦ କ୍ୟାଟ୍, ବିରାଡ଼ି ବେକରେ ଘଣ୍ଟି ବାନ୍ଧିବ କିଏ ଦେବକାନ୍ତ? ବିରାଡ଼ି ନୁହଁ, ଭାଲୁ ଭାଲୁ। ଭାଲୁର ଗର୍ଜନ ଶୁଭିଲା କୈଳାସ, ଆହେ ଭାଲୁ ମହାପ୍ରଭୁ। ମନମୋହନ ଚୁପ୍। ସୁରେଶ ଶୁଣୁଛନ୍ତି କେମିତି ଗର୍ଜୁଛି, ତା ଗର୍ଜନରୁ ସ୍ପଷ୍ଟ ଜାଣି ହେଉଛି ସେ ରାଗି ଯାଇଛି। ନିଶାକର ଏଇ ସମୟରେ ଯିଏ କବାଟ ଖୋଲିବ? ମନମୋହନ କେବେ, କାଲି ତ ଭାରି ବାହାଦୁର ମାରୁଥିଲୁ, ପଠେଇବି ସମାନ ସଦନେ, ଯାଉନୁ ଖୋଲିଦେବୁ। ନିଶାକର ଦେଖନ୍ତୁ ଇଏ ଥଟ୍ଟା କରିବାର ସମୟ ନୁହେଁ, ସିରିୟସଲି କିଛି ଗୋଟେ ଉପାୟ ବାହାର କରିବା ଦରକାର ଦେବକାନ୍ତ। ସମ୍ବଡ଼ି ସୁଡ଼ ଗୋ ସମ୍ବଡ଼ି। ନିଶାକର ସେ ସମ୍ବଡ଼ିଟି କୋଉ ବଡି, କିଏ ଯିବ ଆମ ଭିତରୁ, କିଏ ଶହୀଦ ହେବା ପାଇଁ ଚାହେଁ? ଖଟ ଖୁରାକୁ ଆଉଜି ଗୋପୀ ଶୋଇଯାଇଥିଲା, ଏସବୁ କଥାବାର୍ତ୍ତା ଭିତରେ ତାର କୌଣସି ଭୂମିକା ନଥିଲା। ସେ କିନ୍ତୁ ଠିକ ସେହି ସମୟରେ ଖିଲଖିଲ ହୋଇ ହସି ଉଠିଲା, ସମସ୍ତେ ସେଇଆଡ଼କୁ ବୁଲି ଅନେଇଲେ। ଗୋପୀ, ଏ ଛାଡ଼ ଛାଡ଼ମ, ଏ ଏ ଭାଲୁ ଛାଡ଼ମ, ତୁ କୁତକୁତ କଲେ ମୁଁ ତତେ କୁତକୁତ କରିଦେବି, ଚୁପ୍ ହୋଇ ବସିଲୁ ଖେଳିବା। ସେ ପୁଣି ଚୁପ୍ ହୋଇଗଲା, ସମସ୍ତେ ଅନେଇଥିଲେ। ଦେବକାନ୍ତ କହିଲା, ଦେବକାନ୍ତ ଗୋପୀ ଯିବ। ସୁରେଶ ଗୋପୀ? ଦେବକାନ୍ତ କ୍ଷତି କ'ଣ, ପିଲାଟାଏ। ମନମୋହନ କି ଭାରି କାମଟା ଯେ, ପିଲାଟା ହେଲା ବୋଲି ପାରିବନି। ସୁରେଶ ଯିବ, କବାଟର ଝଞ୍ଜିରଟା ଖୋଲିଦେବ ଆଉ କବାଟଟାକୁ ମେଲା କରିଦେବ। ମନମୋହନ ଖୋଲା ରାସ୍ତା ପାଇ ଭାଲୁ ପଳେଇବ। ନିଶାକର ତା ବୁଢ଼ୀମା ମୋ ଜିମାରେ ତାକୁ ଦେଇଯାଇଛି ବାବୁ। ସୁରେଶ କାମ ଦାମ କରି ପେଟ ପୋଷିବା ପାଇଁ ତ କୈଳାସ, ତା ଛଡ଼ା ଇଏ ତ ଜାମ୍ବବାନଙ୍କର ବଂଶଧର, ତାକୁ ମୁକ୍ତି ଦେଲେ ଇହକାଳ ପରକାଳ ସବୁ କାଳକୁ ମୁକ୍ତି ମିଳିଯିବ। ନିଶାକର ତେବେ ଆପଣ ଯାଉନାହାନ୍ତି? କୈଳାସ ଯାଆନ୍ତି ଯେ, କାଲି କୀର୍ତ୍ତନ କରୁ କରୁ ଗୋଡ଼ଟା ମକ୍ଚି ଯାଇଛି, ଛୋଟେଇ ଛୋଟେଇ ଚାଲିଲା। ମନମୋହନ ତୁ ତ ଟିକେ ଆଗରୁ ଠିକ ଚାଲୁଥିଲୁ କୈଳାସ। କୈଳାସ ମନେ ନଥିଲା। ଦେବକାନ୍ତ ମୁଁ ଗୋପୀକୁ ଉଠାଉଛି। ନିଶାକର ଭାବନ୍ତୁ ଭାବନ୍ତୁ, ଟିକେ ଚିନ୍ତା କରନ୍ତୁ, ଯଦି କିଛି ହୋଇଯାଏ ତା ବୁଢ଼ୀମାକୁ ମୁଁ କଣ ଜବାବ ଦେବି? କୈଳାସ ବାରଶହ ବଢେଇରେ ଦାଏ ନା ପୁଅର ଦାଏ? ନିଶାକର ନିଜ ପୁଅ ନୁହେଁ, ସେ ପର ପୁଅ। ମନମୋହନ ତାମାନେ ଆପଣଙ୍କର ରିସ୍କ ଆଦୌ ନାହିଁ? ଦେବ ଗୋପୀକୁ ଡାକ। ନିଶାକର ମନମୋହନ ବାବୁ, ସୁରେଶ ଗୋପୀକୁ ଯିବାକୁ ହେବ। ନିଶାକର ନହେଲେ ସୁରେଶ ଆପଣ ଯିବେ, ମେସ୍ର ମ୍ୟାନେଜର ହିସାବରେ ସେ ଦାୟିତ୍ୱ ଆପଣଙ୍କର। ନିଶାକର ଦେଖନ୍ତୁ, ସୁରେଶ ଦେଖାଶୁଣା ଅନେକ ହେଲାଣି, କାଲି ସକାଳଠୁ ଆଜି ସକାଳ 24 ଘଣ୍ଟା ଭିତରେ ଅନେକ ହନ୍ତସନ୍ତ ହେଲୁଣି। ମନମୋହନ ହଠାତ୍ ଗୋଡ଼ରେ ଗୋପୀକୁ ଗୋଇଠା ମାରି, ଗୋପୀ ଏ ଗୋପୀ ଉଠ। ସୁରେଶ ନିଶାକର ବାବୁ ଯାଆନ୍ତୁ, ତାକୁ ଉଠାନ୍ତୁ। ନିଶାକର ସମସ୍ତଙ୍କୁ ଅନେଇ ତାପରେ ଗୋପୀ ପାଖକୁ ଗଲେ, ବର୍ତ୍ତମାନ ସମସ୍ତେ ଯେମିତି ପରିବର୍ତ୍ତିତ ମଣିଷ। ନିଶାକର ଗୋପୀ ଏ ଗୋପୀ। ମନମୋହନ ଉଠବେ? ଗୋପୀ ଆରେ କେତେବେଳେ ଯାଏ ଶୋଇପଡ଼ିଲି। ଗୋପୀ ବାବୁ ମାନେ ତମେ ସମସ୍ତେ ତ ଏଇଠି ଅଛ, ଆଉ ସେ ଭାଲୁଟା ରାତି ସାରା ସେ ଯାହା କରିଛି ନା, ଖାଲି କୁତକୁତ କଲା ମତେ, ସତରେ ନୁହେଁ ମ ସପନରେ? ଆରେ ଆରେ ତମେ ସମସ୍ତେ ମତେ ଏମିତି ଅନେଇଛ କଣ? ଏଇ ସମୟରେ ଭାଲୁର ଗର୍ଜନ ଶୁଭିଲା। ଗୋପୀ ଓହୋ ହୋ, ତାହେଲେ ଭାଲୁଟା ଯାଇନି ପରା? ହଁ କେମିତି ବା ଯିବ, ଆଗ ପଛ ଦରଜା ସବୁ ତ ବନ୍ଦ। ସୁରେଶ ପଛ ଦରଜାଟା ତୁ ଖୋଲିବୁ। ଗୋପୀ ମୁଁ? ସୁରେଶ ହଁ ତୁ। ଗୋପୀ ନାଇଁ ବାବୁ, ନାଇଁ 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 ମୁଁ ପାରିବିନି, ଭାଲୁଟା ରାଗି ଯାଇଥିବ, ଦରଜା ଖୋଲିଲା କ୍ଷଣି ମୋ ଉପରକୁ ଝାମ୍ପି ପଡ଼ିବ। ମନମୋହନ ତୋ କଥା କିଛି ଶୁଣାଯିବନି। ଗୋପୀ ନାଇଁ ବାବୁ, ନାଇଁ ନାଇଁ। ସୁରେଶ ନାଇଁ ବାବୁ କଣ ବେ,
ନାଇଁ ବାବୁ କ'ଣ?
ଦେବକାନ୍ତ,
ଚାକର ବାକର ଲୋକ ହିଁ ମୁହଁ ଉପରେ ଜବାବ ଦେଉଛୁ। ଯା
ଗୋପୀ,
ବାବୁ ବାବୁ ମତେ ତମେ ସମସ୍ତେ ମିଶି ମରଣ ମୁହଁକୁ କାହିଁକି ଠେଲି ଦଉଛ ଯେ?
ଗୋପୀ,
ମୁକ୍ତି ପାଇଯିବୁ ରେ ଗୋପୀ, ମୁକ୍ତି ପାଇଯିବୁ। ସ୍ୱୟଂ ଜାମ୍ବବାନଙ୍କୁ ମୁକ୍ତ କରିବୁ ବୋଲି ତତେ ଉପରୁ ଆଶୀର୍ବାଦ ମିଳିବ।
ଗୋପୀ,
ନିଶାକର ବାବୁ ତମେ ମନା କର, ସେମାନେ ସିନା କେହି ନୁହନ୍ତି, ତମେ ତ ଆମ ଗାଁ ଲୋକ। ମୋର କିଛି ହେଇଗଲେ ବୁଢ଼ୀ ମାଆକୁ ତମେ କହିବ କ'ଣ?
ସୁରେଶ ଗୋପୀର ବେକ ଧରି,
ଆବେ ଯାଉଛୁ ନା ଦେଖିବୁ।
ମନମୋହନ,
ମାରି ମାରି ତୋ ପିଠିରୁ ଛାଲ ଉତାରି ଦେବି, ଯିବୁ ନା? ଯା ବାବୁ ବାବୁ।
ଦେବକାନ୍ତ
ଘୋଷାରିଣୀ ଗାଲରେ ଚାପୁଡ଼ା ଲଗେଇଦେଲା, ତତେ ଯିବାକୁ ହେବ
ନିଶାକର।
କାହିଁକି ନା କହୁଛୁ? ମାନି ଯା, ତୋ ଦରମା ବଢ଼େଇ ଦେବି।
କୈଳାସ,
ତୁ ତ ଯିବୁ, ଇଏ ବିଧି ନିର୍ଦ୍ଦିଷ୍ଟ। ଯା, ସମସ୍ତେ ତାକୁ ଘେରି ବିଧା ଚାପୁଡ଼ା ଗୋଇଠା ମାରୁଥାନ୍ତି ଏବଂ ଯା ଯାହା କହୁଥାନ୍ତି। ସେ ନା ନା କହୁ କହୁ ତଳେ ପଡ଼ିଗଲା ଏବଂ ଉଠିଲା। ଗୋପୀ, ମାରନି, ଆଉ ମୋତେ ମାରନି ବାବୁମାନେ, ମୁଁ ନିଶ୍ଚୟ ଯିବି। ତମେ ସବୁ ତ ଭାଲୁକୁ ଡରିଲ, ଆଉ ମୁଁ ଭାଲୁକୁ ଡରିବି କାହିଁକି? ମୁଁ ଯାଉଛି। କାନ୍ଦି କାନ୍ଦି ଚାଲିଗଲା। ଭାଲୁର ଗର୍ଜନ ଶୁଭୁଥାଏ। ଦେବକାନ୍ତ, ଆଉ କେତେ ଗର୍ଜିବୁ ଦେଖିବା।
ମନମୋହନ,
ଗୋପୀଟା ନ ଯାଇଥିଲେ ବଡ଼ ପ୍ରୋବ୍ଲେମ ହେଇଥାନ୍ତା। ସୁରେଶ ସେତେବେଳେ ଯାଏ ୱିଙ୍ଗସ ଦେଇ ଦେଖୁଥାଏ। ରିଲେ କଲା ସୁରେଶ, ଗୋପୀ ପାଇଖାନା ଆଡ଼କୁ ଆଗେଇ ଯାଉଛି। ହେଇ, ବର୍ତ୍ତମାନ ପଛ ଦରଜା ଆଡ଼କୁ ବୁଲିଗଲା। ନା ନା, ଆଉ କିଛି ଦେଖାଯାଉନି, ଖାଲି କବାଟ ଖୋଲିବାର ଶବ୍ଦ ଅଳ୍ପ ଅଳ୍ପ ଶୁଭୁଛି, ତା ସାଙ୍ଗରେ ଭାଲୁର ଗର୍ଜନ। ମନେ ହେଉଛି ସେ କବାଟ ଫାଙ୍କରେ ଗୋପୀକୁ ଦେଖିସାରିଲାଣି। ହେଇ, କବାଟ ମେଲା ହେବାର ଶବ୍ଦ ହେଲା। ଓ ଇ କ'ଣ, ଇ କ'ଣ, ଏତେ ବଡ଼ କଡ଼ା ଭାଲୁଟା, ଇସ୍ ଏକା ଡିଆଙ୍କେ ଇସ୍। ନିଶାକର, ଗୋପୀ, ଗୋପୀର କ'ଣ ହେଲା?
ଆଲୁଅ ଲିଭିଗଲା ଏବଂ ସଙ୍ଗେ ସଙ୍ଗେ ଆଲୁଅ ଜଳିଲା। ଗୋପୀ ହାତରେ ଗୋଟାଏ ଥଳି ଧରି ଆଖିରୁ ଲୁହ ପୋଛି ପୋଛି ଆସିଲା। ପଛରେ ନିଶାକର, ନିଶାକର,
ଗୋପୀ, ଗୋପୀ ରେ।
ଗୋପୀ ହଠାତ୍ ଘୁରି ପଡ଼ିଲା।
କ'ଣ କହୁଛ?
ନିଶାକର,
କୁଆଡ଼େ ଯାଉଛୁ?
ଗୋପୀ,
ଘରକୁ।
ନିଶାକର,
ଆରେ ତୋ ବୁଢ଼ୀ ମା ପରା ତତେ ମୋ ପାଖରେ ଛାଡ଼ି ଦେଇ ଯାଇଥିଲା।
ଗୋପୀ,
ହେଲେ ସେ ତ ଜାଣିନଥିଲା, ବିପଦରୁ ମୁକୁଳିବା ଲାଗି ଦରକାର ପଡ଼ିଲେ ଯାହାକୁ ନାହିଁ ତାକୁ ମଝି ଦରିଆକୁ ଠେଲି ଦେଇପାର ତମେ।
ନିଶାକର,
ଗୋପୀ,
ଗୋପୀ,
ଭାଲୁ ସିନା ଦୟାକରି ଛାଡ଼ିଦେଲା, ହେଲେ ମୁଁ ଜାଣିଲି ତମମାନଙ୍କର ମନରେ ଦୟା ମାୟା ବୋଲି କିଛି ନାହିଁ।
ସମସ୍ତେ ସେତେବେଳକୁ ଆସି ଗୋଟି ଗୋଟି କରି ଠିଆ ହେଲେ।
ଗୋପୀ, ତମ ସମସ୍ତଙ୍କ ହାତ ଧରି ମୋ ବୁଢ଼ୀ ମା କେତେ ନେହୁରା ହୋଇ କହିଥିଲା, ବିପଦ ଆପଦକୁ ତମେ ମୋର ସାହାପକ୍ଷ ହେବ, ମୋର ଅଳି ଅର୍ଦ୍ଦଳି ସମ୍ଭାଳିବ। ହେଲେ ବାବୁମାନେ ତମେ ଏମିତି ସାହାପକ୍ଷ ହେଲ?
ସମସ୍ତେ ମୁହଁ ତଳକୁ କଲେ।
ଗୋପୀ, ବାବୁମାନେ ଭାଲୁ ପାଖକୁ ଯିବା ଆଗରୁ ମୁଁ ତମମାନଙ୍କୁ ଦେଖିଛି, ଆଉ ତମମାନଙ୍କର ସେ ଚେହେରା ଦେଖି ସାରିଲା ପରେ, ଭାଲୁକୁ ଦେଖିଲା ପରେ ମନେ ହେଲା ସେ ତମମାନଙ୍କ ଠାରୁ ଢେର ନିରୀହ। ଭାଲୁ ମୋତେ ହଠାତ୍ ମୁଠାରେ ପାଇ ଛାଡ଼ିଦେଲା, ହେଲେ ତମ କଥା ମାନି ନଥିଲେ ତମେମାନେ ମୋତେ କେବେ ଛାଡ଼ି ନଥାନ୍ତ, ପିଟି ପିଟି ମାରିଦେଇଥାନ୍ତ।
ଗୋପୀ କହିଲା ଓ ପୁଣି ନିଜକୁ ସଂଯତ କରି,
ଗୋପୀ ଥାଓ ବାବୁମାନେ, ମୁଁ ଯାଉଛି। ତାପରେ ଆଗେଇ ଯାଉଥିଲା, ପୁଣି ଠିଆ ହୋଇ ଏମାନଙ୍କୁ ବୁଲି ଅନେଇଲା। ଏମାନେ ସେମିତି କାକୁସ୍ତ ହୋଇ ଠିଆ ହୋଇଥାନ୍ତି।
ଗୋପୀ,
ସସେ ମୀରା ଗପ କହୁଥିଲ ନା କୈଳାସ ବାବୁ, ତମେମାନେ ତ କେହି ମୋ ବୁଢ଼ୀ ମାଆର କଥା ରଖିପାରିଲ ନାହିଁ। ଯୋଉ ବିଶ୍ୱାସରେ ସେ ତମ ପାଖରେ ମୋତେ ଛାଡ଼ି ଦେଇ ଯାଇଥିଲା ତାକୁ ତ ତମେ ସମସ୍ତେ ମିଶି ଭାଙ୍ଗିଦେଲ।
ବାବୁମାନେ,
ମୁଁ ଗରିବ, ତମ ସମସ୍ତଙ୍କ ଠାରୁ ସାନ, ମୁଁ ତ ରହିପାରିବିନି, ହେଲେ କହିଯାଉଛି ତମେ ସମସ୍ତେ ତମ ଜିଭ ଟାଣି ନିଜ ହାତରେ ସସେ ମୀରା ବୋଲି ଲେଖିଦେବ।
ଯାଉଛି।
ଗୋପୀ ଆଖିରେ ଲୁହ ପୋଛି ଚାଲିଗଲା। ଅନ୍ୟ ସମସ୍ତେ ଅନେଇ ରହିଥିଲେ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ବିଜୟ ମିଶ୍ରଙ୍କ ରଚିତ ଏକାଙ୍କିକା ଭାଲୁ ଉପଦ୍ରବ। ବନ୍ଧୁମାନଙ୍କ ମଧ୍ୟରେ ମଧ୍ୟ ସେୟାର କରନ୍ତୁ। ରହିଲୁ, ନମସ୍କାର।